आकाशवाणी ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ନୂଆଦିଲ୍ଲୀରେ ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ତିନି ବାହିନୀର ସମ୍ମିଳିତ ପ୍ରୟାସରେ ଭାରତୀୟ ସେନାକୁ ଅପୂର୍ବ ସଫଳତା ମିଳିଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ନିର୍ମାଣ କ୍ଷେତ୍ରରେ ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କ ସ୍ୱପ୍ନ ପୂରଣ କରିଛି ପରବର୍ତ୍ତୀ ପିଢ଼ିର GST ସଂସ୍କାର। କରୁର ଦଳାଚକଟା ଘଟଣାରେ ତାମିଲନାଡ଼ୁରେ ପହଞ୍ଚିଲେ NDA ଗଠିତ ଅନୁସନ୍ଧାନ ଦଳ ଏବଂ ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ବ୍ୟବସ୍ଥା ଜରିଆରେ ଯୁବପିଢ଼ିଙ୍କୁ ସୁଦୃଢ଼ କରୁଛନ୍ତି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ RSSର ଶତବାର୍ଷିକୀ ସମାରୋହରେ ଯୋଗଦେବେ। RSSର ପରମ୍ପରା, ଏହାର ସାଂସ୍କୃତିକ ଯୋଗଦାନ ଏବଂ ଦେଶର ଏକତାରେ ଏହାର ଭୂମିକା ଉପରେ ସମାରୋହରେ ଆଲୋକପାତ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପ୍ରତି RSSର ଅବଦାନ ଉପରେ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ଏକ ସ୍ମାରକୀ ଡାକଟିକଟ ଏବଂ ମୁଦ୍ରାକୁ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏକବିଂଶ ଶତାବ୍ଦୀରେ ଭାରତୀୟ ସଶସ୍ତ ବାହିନୀ ମଧ୍ୟରେ ପାରସ୍ପରିକ କାର୍ଯ୍ୟକାରିତା ଏବଂ ମିଳିତ କାର୍ଯ୍ୟକ୍ଷମ ଆବଶ୍ୟକତା ପାଲଟିଯାଇଛି। ଆଜି ନୂଆଦିଲ୍ଲୀରେ ଟ୍ରାଇ ସେବା ସେମିନାରରେ ଉଦ୍ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ସମ୍ପ୍ରତି ଦେଶ ପାଇଁ ବିପଦ ଅଧିକ ଜଟିଳ ହୋଇଯାଇଛି। ଅପରେସନ୍ ସିନ୍ଦୁର ସମୟରେ ଭାରତ ନିଜର ବାୟୁ ପ୍ରତିରକ୍ଷାର ମିଳିତ କାର୍ଯ୍ୟଦକ୍ଷତାର ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା, ଯାହା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ଭାରତୀୟ ବାୟୁସେନାର ସମନ୍ୱିତ ଏୟାର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ, ଭାରତୀୟ ସେନାର ଆକାଶ ତୀର ଏବଂ ଭାରତୀୟ ନୌସେନାର ତ୍ରିଗୁଣ ସହିତ ନିରବଚ୍ଛିନ୍ନ ଭାବେ ସମନ୍ୱିତ ହୋଇ ଏହି ସଫଳତାର ମୌଳିକ ଆଧାର ସୃଷ୍ଟି କରିଛି, ଯାହାକି କମାଣ୍ଡରମାନଙ୍କୁ ସଠିକ୍ ଏବଂ ସମୟୋଚିତ ନିଷ୍ପତ୍ତି ନେବାକୁ ସକ୍ଷମ କରିଛି ବୋଲି ଶ୍ରୀ ସିଂ କହିଛନ୍ତି। ପରବର୍ତ୍ତୀ ପିଢ଼ିର GST ସଂସ୍କାର ସ୍ୱରୂପ ଦେଶରେ ଚାଲିଛି ସଞ୍ଚୟ ଉତ୍ସବ। ଶୁଣନ୍ତୁ ଏକ ରିପୋର୍ଟ।
ପରବର୍ତ୍ତୀ ପିଢ଼ିର GST ସଂସ୍କାର କାର୍ଯ୍ୟକାରୀ ହେବା ପରେ ଦେଶର ଜନସାଧାରଣ ଚଳିତ ମାସ 22 ତାରିଖରୁ ଲାଭ ପାଇବା ଆରମ୍ଭ କରିଛନ୍ତି। ଏହି GST ସଂରଚନାରେ GST ପରିଷଦ ପୂର୍ବର 4 ଟିକସ ବ୍ୟବସ୍ଥାକୁ ପରିବର୍ତ୍ତନ କରି କେବଳ 5% ଏବଂ 18% ମଧ୍ୟରେ ସୀମିତ ରଖିଛି, ଫଳରେ ଅନେକଗୁଡ଼ିଏ ସେବା ଏବଂ ସାମଗ୍ରୀର ଦର ହ୍ରାସ ପାଇଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇ କହିଥିଲେ,
ହମେ ସୁନିଶ୍ଚିତ କରନା ହେ କି ନେକ୍ସଟ ଜେନେରେସନ GST ରିଫର୍ମସ୍ କା ଫାଇଦା ସାମାନ୍ୟ ସେ ସାମାନ୍ୟ ବ୍ୟକ୍ତି ତକ ପହଞ୍ଚନା ଚାହିଏ। ହମେ ଗ୍ରାହକଙ୍କୁ ବି ଜାନକାରୀ ଦେନି ହେ ଔର ଅପନେ ଦୁକାନଦାର ଭାଇଓଙ୍କୁ ବି ଜାଗରୁକ କରନା ହେ। ଯାହା ହମ ବିପକ୍ଷ ମେ ହେ ବହାଁ ତୋ ହମାରୀ ଜିମ୍ମେଦାରୀ ଔର ଅଧିକ ବଢ଼ ଜାତି ହେ। ବହାଁ ଯୋ ସରକାର ହେ ଓ GST ମେ କମି କା ପୁରା ଲାଭ ଜନତା କୋ ଦେ, ୟେ ହମେ ପକ୍କା କରନା ହି ହୋଗା। ହମେ ଭାରତ କୋ ଆତ୍ମନିର୍ଭର ବନାନା ହେ ଔର ସ୍ୱଦେଶୀ କୋ ଅପନାନା ହେ।
କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ଉପରେ ବୋଝ ହ୍ରାସ କରିବାକୁ ଯାଇ ନିର୍ମାଣ ସାମଗ୍ରୀ ଉପରେ GST ହାର ହ୍ରାସ କରିଛନ୍ତି। ବିଶେଷ ଭାବେ ସିମେଣ୍ଟ, ଗ୍ରାନାଇଟ୍ ଏବଂ ମାର୍ବଲ ଉପରେ GST ହାର ହ୍ରାସ କରାଯିବା ଫଳରେ ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ଆବାସ ସ୍ୱପ୍ନ ପୂରଣ ହୋଇପାରିଛି। ମାର୍ବଲ ଓ ଗ୍ରାନାଇଟ୍ ଉପରେ GST ହାର 12%ରୁ 5%କୁ ହ୍ରାସ କରାଯାଇଛି। ସେହିପରି ପୂର୍ବରୁ ସିମେଣ୍ଟ ଉପରେ ଲାଗୁ ହୋଇଥିବା 28% GST 18%କୁ ଅଣାଯାଇଛି। ଅନ୍ୟପକ୍ଷରେ ନିର୍ମାଣ ଶ୍ରମିକଙ୍କ ନିମନ୍ତେ ସରକାର ଇଟା ଏବଂ ଅନ୍ୟାନ୍ୟ ଗୃହ ନିର୍ମାଣ ଉପକରଣ ଉପରେ 7% GST ହ୍ରାସ କରିଛନ୍ତି। MSME କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ଏହି GST ସଂସ୍କାର ସହାୟକ ହେବ ବୋଲି କୁହାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
ବିନା କୌଣସି ପ୍ରମାଣରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସୋନମ ୱାଙ୍ଗଚୁଙ୍କୁ ଗିରଫ କରାଯାଇଛି ବୋଲି ଲଦାଖର ପୁଲିସ୍ ମହାନିର୍ଦ୍ଦେଶକ ଡକ୍ଟର SD ସିଂ ଦାବି କରୁଥିବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡ଼ିଓ ବାର୍ତ୍ତାକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟ PIBର ଫ୍ୟାକ୍ଟ ଚେକ୍ ୟୁନିଟ୍ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ କହିଛି, DGP ଏଭଳି କୌଣସି ବିବୃତ୍ତି ଦେଇନାହାନ୍ତି। ଜନସାଧାରଣଙ୍କୁ ବିଭ୍ରାତ କରିବା ଏବଂ ଦ୍ୱନ୍ଦ୍ୱ ସୃଷ୍ଟି କରି ଆତଙ୍କ ଖେଳାଇବା ଉଦ୍ଦେଶ୍ୟରେ ପ୍ରଚାର ପ୍ରସାର କରାଯାଇଥିବା AI ଦ୍ୱାରା ପ୍ରସ୍ତୁତ ଭିଡ଼ିଓଗୁଡ଼ିକ ପ୍ରତି ସତର୍କ ରହିବା ପାଇଁ PIB ଜନସାଧାରଣଙ୍କୁ ଅନୁରୋଧ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତାମିଲନାଡ଼ୁ କରୁରରେ ଦଳାଚକଟା ଘଟଣାରେ ପୋଲିସ 3 ଗିରଫ କରିଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ରାଜନୈତିକ ଦଳ ତାମିଲଗା ଭେତ୍ରି କାଜାଗମର 2 ଗତକାଲି ସନ୍ଧ୍ୟାରେ କରୁର ପୋଲିସ ପଚରାଉଚରା କରିବା ପରେ ଗିରଫ କରିଥିଲା। ସେମାନଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଏହା ବ୍ୟତୀତ କରୁର ଦଳାଚକଟା ଘଟଣାକୁ ମିଥ୍ୟା ସମ୍ବାଦ ପ୍ରଚାର କରୁଥିବା ଜଣେ ୟୁଟ୍ୟୁବର ଫେଲିକ୍ସ ଜେରାଲ୍ଡଙ୍କୁ ମଧ୍ୟ ତାମିଲନାଡୁ ପୋଲିସ ଗିରଫ କରିଛି। ଇତିମଧ୍ୟରେ ଘଟଣାର ସତ୍ୟତା ଅନୁସନ୍ଧାନ କରିବା ଲାଗି ବିଜେପି ପକ୍ଷରୁ ଗଠିତ ଏକ ଦଳର ମୁଖ୍ୟ ସାଂସଦ ହେମାମାଳିନୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ତେବେ ସେ ସୁରକ୍ଷିତ ରହିଥିବା କୁହାଯାଇଛି। ଏନ୍ଡିଏ ପକ୍ଷରୁ ଗଠିତ ଅନୁସନ୍ଧାନ କମିଟି କୋଏମ୍ବାଟୁରରେ ଆଜି ପହଞ୍ଚିବା ପରେ କମିଟି ମୁଖ୍ୟ ସାଂସଦ ହେମାମାଳିନୀ ଗଣମାଧ୍ୟମକୁ କହିଛନ୍ତି କମିଟି ପକ୍ଷରୁ କେଉଁ କାରଣ ପାଇଁ ଦଳାଚକଟା ଘଟିଲା ତାହାର ଅନୁସନ୍ଧାନ କରାଯିବ। ଏହି କମିଟିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସଦସ୍ୟ ଅଛନ୍ତି। ଏବେ ଦେଶରେ ପାଳନ କରାଯାଉଛି ସେବା ପର୍ବ, ଶୁଣନ୍ତୁ ସ୍ୱତନ୍ତ୍ର ରିପୋର୍ଟ।
ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାର ଦେଶର ଯୁବପିଢ଼ିଙ୍କୁ ସଶକ୍ତ କରିବା ଲାଗି କିଭଳି ଶିକ୍ଷା କ୍ଷେତ୍ରରେ ଅନେକଗୁଡ଼ିଏ ସଂସ୍କାର ଆଣିଛନ୍ତି। ଜାତୀୟ ଶିକ୍ଷାନୀତି 2020 ସମେତ ଶିକ୍ଷାକ୍ଷେତ୍ରରେ ଅନେକଗୁଡ଼ିଏ ପରିବର୍ତ୍ତନ ଭାରତକୁ ବିଶ୍ୱଗୁରୁ କରିବା ନିମନ୍ତେ ଏକ ଆଧୁନିକ ଏବଂ ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବେ ଦେଶର ଯୁବପିଢ଼ିଙ୍କୁ ଗୁଣାତ୍ମକ ଶିକ୍ଷା, ଆଧୁନିକ ଦକ୍ଷତା, ନିଯୁକ୍ତି ସୁଯୋଗ ଏବଂ ଉଦ୍ୟୋଗୀ ହେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ ଭାରତ ତା'ର ଶିକ୍ଷା ବ୍ୟବସ୍ଥାକୁ ତ୍ୱରିତ ଗତିରେ ବିକଶିତ କରିବା ସହ ଶିକ୍ଷାର ମୂଳଦୁଆକୁ ସୁଦୃଢ଼ କରିପାରିଛି। ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ନିପୁଣ ଭାରତ ମିଶନ, ପିଏମ୍ ଶ୍ରୀ ଯୋଜନା, ଜାତୀୟ ପାଠ୍ୟ ଖସଡ଼ା ଭଳି ଅନେକଗୁଡ଼ିଏ ବିଶ୍ୱସ୍ତରୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ସୂଚନା ଅନୁଯାୟୀ ଦେଶରେ ଥିବା ଆଇଆଇଟି, ଆଇଆଇଏମ୍ ଏବଂ ଏମ୍ସଗୁଡ଼ିକର ସୁଦୃଢ଼ୀକରଣ କରାଯିବା ସହ ସମସ୍ତଙ୍କୁ ଭବିଷ୍ୟତର ଆହ୍ୱାନର ମୁକାବିଲା କରିବା ଲାଗି ଶିକ୍ଷା ବ୍ୟବସ୍ଥାକୁ ଯୁକ୍ତିଯୁକ୍ତ କରାଯାଇଛି। 2020 ଜୁନ୍ରେ ନରେନ୍ଦ୍ର ମୋଦି ସରକାର ନୂତନ ଜାତୀୟ ଶିକ୍ଷାନୀତି ପ୍ରଣୟନ କରିଥିଲେ। 34 ବର୍ଷ ମଧ୍ୟରେ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା। ନୂଆ ଶିକ୍ଷାନୀତି ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଥିଲେ ଶିକ୍ଷାର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା।
ସମାନ ଶିକ୍ଷା କା ମତଲବ ହେ ସ୍ଥାନ ବର୍ଗ କ୍ଷେତ୍ର କେ କାରଣ ବଚ୍ଚେ ଶିକ୍ଷା ସେ ବଞ୍ଚିତ ନ ରହେ ଇସଲିଏ ନ୍ୟାସନାଲ ଏଜୁକେଶନ ପଲିସି କା ବିଜନ ୟେ ହେ ଦେଶ କା ପ୍ରୟାସ ୟେ ହେ କି ଗାଁ ସହର ଅମୀର ଗରିବ ହର ବର୍ଗ ମେ ୟୁବାଓ କୋ ଏକ ଜୈସା ଅବସର ମିଲେ।
ଗତ ଏପ୍ରିଲ ମାସ 29 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଯୁଗ୍ମ ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ସରକାର ଏକବିଂଶ ଶତାବ୍ଦୀର ଦୃଷ୍ଟିକୋଣକୁ ବିଚାରକୁ ନେଇ ଶିକ୍ଷାକୁ ଅନ୍ତର୍ଭୁକ୍ତିମୂଳକ କରିଛନ୍ତି।
ନଇ ନ୍ୟାସନାଲ ଏଜୁକେଶନ ପଲିସି ଲାଇ ଗଈ ହେ ଇସେ ଶିକ୍ଷା କେ ଗ୍ଲୋବାଲ ଷ୍ଟାଣ୍ଡାର୍ଡ କୋ ଧ୍ୟାନ ମେ ରଖକର ତୟାର କିଆ ଗୟା ହେ ନଇ ଏଜୁକେଶନ ପଲିସି ଆନେ କେ ବାଦ ହମ ଭାରତୀୟ ଏଜୁକେଶନ ସିଷ୍ଟମ ମେ ବଡା ବଦଲାଓ ଭି ଦେଖ ରହେ ହେ। ନ୍ୟାସନାଲ କରିକୁଲମ ଫ୍ରେମୱର୍କ ଲର୍ଣ୍ଣିଂ ଟିଚିଂ ମଟେରିଆଲ ଅର୍ କ୍ଲାସ 1 ସେ ଲେକର କ୍ଲାସ 7 ତକ ନଇ ଟେକ୍ସଟ ବୁକ୍ ତୟାର କରଲି ଗଈ ହେ।
ସୂଚନା ଅନୁଯାୟୀ 2014-15ରେ ଦେଶରେ 51,000 ଉଚ୍ଚ ଶିକ୍ଷାନୁଷ୍ଠାନ ଥିବାବେଳେ ଏବେ ଏହା 70,000 ବୃଦ୍ଧି ପାଇଛି। ସେହିପରି 2014ରେ ଦେଶରେ ମାତ୍ର 7 ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଥିବାବେଳେ ଏବେ ଏହା 23 ବୃଦ୍ଧି ପାଇଛି ଏବଂ ମେଡିକାଲ କଲେଜ ସଂଖ୍ୟା 387ରୁ 2000 ବୃଦ୍ଧି ପାଇଛି। ସରକାରଙ୍କ ପଦକ୍ଷେପ ଯୋଗୁଁ ଭାରତ ଏବେ ତା'ର ଭବିଷ୍ୟତ ପିଢ଼ି ପାଇଁ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ଆପଣାଇଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
ଗାନ୍ଧି ଜୟନ୍ତୀ ସମାରୋହ ପାଳନର 2 ଦିନ ପୂର୍ବରୁ ଲଣ୍ଡନର ଟାଭିଷ୍ଟକ୍ ସ୍କୋୟାରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଛି। ବ୍ରୋଞ୍ଜ ପ୍ରତିମୂର୍ତ୍ତିର ଆଧାରସ୍ତମ୍ଭରେ ଆକ୍ରମଣାତ୍ମକ ଭାରତ ବିରୋଧୀ ଆଲେଖ୍ୟ ଦ୍ୱାରା ଆଚ୍ଛାଦିତ କରାଯାଇଛି। ଏହି ଘଟଣାକୁ ଭାରତର ହାଇକମିଶନ ତୀବ୍ର ନିନ୍ଦା କରିବା ସହ ଏଭଳି କାର୍ଯ୍ୟ ଲଜ୍ଜାଜନକ ଏବଂ ଶାନ୍ତି ଓ ଅହିଂସାର ଆଦର୍ଶ ଉପରେ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ଲଣ୍ଡନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ତିନି ବାହିନୀର ସମ୍ମିଳିତ ପ୍ରୟାସରେ ଭାରତୀୟ ସେନାକୁ ଅପୂର୍ବ ସଫଳତା ମିଳିଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ନିର୍ମାଣ କ୍ଷେତ୍ରରେ ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କ ସ୍ୱପ୍ନ ପୂରଣ କରିଛି ପରବର୍ତ୍ତୀ ପିଢ଼ିର GST ସଂସ୍କାର। କରୁର ଦଳାଚକଟା ଘଟଣାରେ ତାମିଲନାଡୁରେ ପହଞ୍ଚିଲେ ଏନ୍ଡିଏ ଗଠିତ ଅନୁସନ୍ଧାନ ଦଳ ଏବଂ ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ବ୍ୟବସ୍ଥା ଜରିଆରେ ଯୁବପିଢ଼ିଙ୍କୁ ସୁଦୃଢ଼ କରୁଛନ୍ତି ସରକାର। ସମ୍ବାଦ ଶେଷ ହେଲା।